ବ୍ୟାସକବି ଫକୀରମୋହନ ସେନାପତିଙ୍କ କବିତା ସନ୍ନ୍ୟାସୀ। ଏହି କବିତାଟି ବ୍ୟାସକବିଙ୍କ ରଚିତ କବିତା ପୁସ୍ତକ ଅବସର ବାସରେ ରୁ ନିଆଯାଇଛି। ଶୁଣିବା କବିତା ସନ୍ନ୍ୟାସୀ, ରାଗ କଳହଂସ କେଦାର। ସଂସାର ସୁଖେ ନୁହେଁ ଯେ ଅଭିଳାଷୀ, ସେ ବ୍ରହ୍ମ ଉପାସକ ସେହି ସନ୍ନ୍ୟାସୀ। ଜଗତେ ତାର ନାହିଁ କିଛି କାମନା, କେବଳ ପରମ ବ୍ରହ୍ମେ ନିତ୍ୟ ଭାବନା। ଜଗତେ ତାର ନାହିଁ କିଛି କାମନା, ତାହାର କେହି ନାହିଁ ବିଶ୍ୱ ସଂସାରେ। ସର୍ବସମ୍ପତ୍ତି ସୁଖ ତୁଚ୍ଛତା ଠାରେ, କ୍ଷୁଦ୍ରେ ହୃକ୍ଷୁଧିତ ନୁହେଁ ତାହାର ପ୍ରାଣ। ବିଶ୍ୱ ବ୍ରହ୍ମାଣ୍ଡ କରେ ଆପଣା ଜ୍ଞାନ, ନାହିଁ ବାସନା ବାସ ଦିବ୍ୟ ଭବନ। ସୁଖରେ କରେ ପୃଥିବୀ ମଧ୍ୟେ ଭ୍ରମଣ, ବିଶେଷ ନାହିଁ ତାର ବନ୍ଧୁ ବାନ୍ଧବ। ଜ୍ଞାନ୍ତି କୁଟୁମ୍ବ ବନ୍ଧୁ ସର୍ବମାନବ, ତାହାର ନାହିଁ ଧର୍ମ ଅଧର୍ମ ଜ୍ଞାନ। ସମ୍ପଦ ବିପଦକୁ ମଣିଷ ମାନ, ତା ପ୍ରତି ଯାହା କିଛି ହୁଏ ଘଟଣା, ପ୍ରଭୁଙ୍କ ଦତ୍ତ ବୋଲି କରେ କଳ୍ପଣା। ନଲୋଡ଼େ ସେହି ମୃତ୍ୟୁ ଅବା ଜୀବନ, କେବଳ ବିଭୁ ଆଜ୍ଞା କରେ ପାଳନ। ଉଦର ଭରଣରେ ନାହିଁ ଭାବନା, ପ୍ରଭୁଙ୍କ ଆଦେଶକୁ କରେ କାମନା। ସେ ଜାଣେ ତା ଜନକ ଜଗତପତି, ନିୟତ ରଖେ ତାଙ୍କ ଚରଣେ ମତି। ଯାଅନ ଦାତା ବିଶ୍ୱ ବ୍ରହ୍ମାଣ୍ଡେ ସ୍ୱର, ଚିନ୍ତା କି ତାର ପୋଷି ବାକୁ ଉଦର। ବିଶ୍ୱାସ ବିଭୁ ବିଶ୍ୱ ବ୍ରହ୍ମାଣ୍ଡମୟ, କିମ୍ପା କରିବ ଭବେ କାହାକୁ ଭୟ। ବିଶେଷେ ବୁଝିଅଛି ଆପଣା ଜ୍ଞାନେ, ତା ବିଭୁ ବର୍ତ୍ତମାନ ସକଳ ସ୍ଥାନେ। ଜଗତେ ସର୍ବ ଦ୍ରବ୍ୟ ତୁଚ୍ଛତା ଠାରେ, ସମ୍ପିଛି ମନ ପ୍ରାଣ ପ୍ରଭୁ ସେବାରେ। ହୃଦୟେ ବୁଝି ଅଛି ତତ୍ତ୍ୱ ଯଥାର୍ଥ ବିଶ୍ୱ ବ୍ରହ୍ମାଣ୍ଡେ ସାର ବ୍ରହ୍ମ ପଦାର୍ଥ ସରିତେ ସଲୀଳତ ଅଛି ସଞ୍ଚିତ କେ କରିପାରେ ତାକୁ ତହୁ ବଞ୍ଚିତ ଶୀତଳ ଅନୀଳ ଯେ ତାହା ସକାଶେ ଦିଅନ୍ତି ଜ୍ୟୋତି ଚନ୍ଦ୍ର ସୂର୍ଯ୍ୟ ଆକାଶେ ଅନନ୍ତ କୋଟି ପ୍ରାଣୀ ଲଭନ୍ତି ଅନ୍ନ ରକ୍ଷା କି ନ ପାଇବ ତାହା ଜୀବନ କରନ୍ତି ନାହିଁ ପଶୁ ପକ୍ଷୀ ଚାଷ କାହିଁକି ରହି ଅଛି କେଉପବାସ ଶରୀର ରକ୍ଷା ପାଇଁ ନାହିଁ ଯତ୍ନ ଜାପାଏ ଆନନ୍ଦରେ କରେ ଭୋଜନ ଆପଣା ମନ ମଧ୍ୟେ କରିଛି ସ୍ଥିର ପ୍ରଭୁଙ୍କ ଦତ୍ତ ଅଟେ ଏହି ଶରୀର ନ ଜାଣେ କ୍ଷୀଣ ସ୍ଥାୟୀ ପ୍ରୀତି ମାଧୁରୀ ବିଶ୍ୱ ପ୍ରେମରେ ଅଛି ତା ପ୍ରାଣ ପୁରୀ ବନ୍ଧୁ ବିଚ୍ଛେଦ କଷ୍ଟ ସେ ତ ନ ଜାଣେ ମଣି ହୃଦୟ ବନ୍ଧୁ ସେ ଭଗବାନେ ମଣି ହୃଦୟ ବନ୍ଧୁ ସେ ଭଗବାନେ
ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା କବିତା ସନ୍ନ୍ୟାସୀ। ରହିଲୁ, ନମସ୍କାର।